ହ୍ୟାଲୋ
ହ୍ୟାଲୋ ମୁଁ ସାବିତ୍ରୀ ବରମାଣୀଙ୍କ ୱାର୍ଡ ନମ୍ବର 67 କହୁଥିଲି। ଆଉ ଆମର କୁଲାପ ମୁଥିଲି ବୋଲି ଆମେ ରାସନ କାର୍ଡ ଆପ୍ଲାଏ କରିଥିଲୁ, 2 ବର୍ଷ 1.5 ବର୍ଷ 2 ବର୍ଷ ପାଖାପାଖି ହବ, ଆଜି ପର୍ଯ୍ୟନ୍ତ ତାଙ୍କର ଆସିନି। ସେଥିପାଇଁ ସେ କୌଣସି ବି ସରକାରୀ ସୁବିଧା ପାଉନାହାନ୍ତି। ତାଙ୍କର ଏବେ ବି ଆମର ଆୟୁଷ୍ମାନ କାର୍ଡ ହଉଛି, ସେଥିରେ ବି ସେ ସୁବିଧା ପାଉନାହାନ୍ତି। ଆଉ ଯଦି ତାର ଶୀଘ୍ର ଟିକେ ସେ କାର୍ଡ ଟା ହୋଇଥାଏ ତାହେଲେ ସେ ବହୁତ ଉପକୃତ ହୁଅନ୍ତି।